ସାଙ୍ଗମାନେ ଆମମାନେ ତ ଏତେ ଏନ୍ଜୟ କରୁଛନ୍ତି, ହେଲେ ସାଇ କାହିଁକି ଏମିତି ମନ ଦୁଃଖରେ ବସିଛି?
ଆରେ ସେ ଗୋଟେ ଝିଅକୁ ଲଭ୍ ମ୍ୟାରେଜ କରିଥିଲା, ସେ ଝିଅ ତାକୁ ଡିଭୋର୍ସ ଦେଇଦେଇଛି, ନା ସେ ଘର ହେଇପାରିଲା ନା ତା ସ୍ତ୍ରୀର।
ମାନେ
ମାନେ ଆଉ କଣ, ଟୋକାଟା ପୁରା ବରବାଦ ଆଉ।
ଏ ସାଙ୍ଗ, ସଞ୍ଜୟ ତତେ ଏତେ କଥା କହୁଛି, ତୁ ତାକୁ କିଛି କହୁନୁ କାହିଁକି? ତୁ କଣ ସତରେ ଆଜି ବି ତୋ ସ୍ତ୍ରୀକି ଭୁଲି ପାରୁନୁ?
ପ୍ରେମ ତୋର ଥିଲା ଦିନେ ଦାମିକା, କୋଉ କାରଣରୁ ଗଲା କମି କମିକା। ଓ ଭଲ ପାଉଥିଲୁ ମତେ ନିଜ ଠାରୁ ଅଧିକା, ଆସିଥିଲୁ ମୋ ଜୀବନେ ସାଜି ମୋ ପ୍ରେମିକା। ବିଶ୍ୱାସରେ ଦେଇଥିଲୁ ମତେ ତୋ ମନ, ସାଥୀ ହେଇ ରହିବାକୁ ସାରା ଜୀବନ।
ଫର୍ମାଲିଟିଜ ପାଇଁ ଆପଣ ଥରେ ଡିଭୋର୍ସ ଫାଇଲ୍ ଚେକ୍ କରିନିଅନ୍ତୁ, ଆଉ ଆପଣ ବି ଏଇଠି ସିଗ୍ନେଚର୍ କରନ୍ତୁ। ନିଅନ୍ତୁ, ଆପଣ ସିଗ୍ନେଚର୍ ବି କରିଦିଅନ୍ତୁ।
ହିନ୍ଦୁ ମ୍ୟାରେଜ୍ ଆକ୍ଟ ସେସନ 13B ଏବଂ 28 ଅନୁଯାୟୀ ସାଇ ଏବଂ ମିକିଙ୍କ ମଧ୍ୟରେ ବିବାହ ବିଚ୍ଛେଦ କରାଗଲା।
ନିଅନ୍ତୁ ଆପଣଙ୍କ କପି, ଏଇଟା ଆପଣଙ୍କ।
ଆଜି ଛିଡି ଗଲା ପ୍ରେମର ବନ୍ଧନ, ରହି ରହି ଚାଲେ ଛାତିରେ ସ୍ପନ୍ଦନ। ଆଜି ଛିଡି ଗଲା ପ୍ରେମର ବନ୍ଧନ, ରହି ରହି ଚାଲେ ଛାତିରେ ସ୍ପନ୍ଦନ।
ସବୁ ତ ଠିକ ଥିଲା, ହେଲେ ଡିଭୋର୍ସ କାହିଁକି?
ମା ତୁମେ କଣ କଲ? ମୋ ବାପା ଏଇଟା ଫରେନ୍ରୁ ଆଣିଥିଲେ, ତୁମେ ତାକୁ ଭାଙ୍ଗିଦେଲ?
ନାଇଁ ଲୋ ମା, ମୁଁ ଜାଣି ଶୁଣିକି ଭାଙ୍ଗିନି, ଧୂଳି ସବୁ ସଫା କରୁ କରୁ ମୋ ହାତରୁ ଖସି ପଡିଲା।
ମୋର 10,000 ଟଙ୍କା ଦରକାର।
କଣ କରିବ?
ମୁଁ କିଛି ଜାଣିନି, ତମେ ମତେ ଦିଅ।
ହଉ, ଏଥର ସାଲେରି ଆସ, ଦେଇଦେ ହେଲା।
ମୋ ହାତରୁ ପଡି ଗିଫ୍ଟ ଭାଙ୍ଗିଗଲା ବୋଲି ମୁଁ ପୋଟୁ ପଇସା ନଉଛି। ଆଲୋ ମା, କୁଆଡେ ଯାଉଛୁ?
ମୁଁ ବାହାରକୁ ଯାଉଛି ଗୋଟେ ଅର୍ଜେଣ୍ଟ କାମରେ, ଆସିବ ମୋର ଲେଟ୍ ହବ। ଆଉ ହଁ, ମୁଁ ବାହାରେ ଖାଇକି ଆସିବି।
ପୁଅ, ତୁ ଆସିଗଲୁ?
ହଁ ବୋଉ।
ବୁଝିଲୁ ପୁଅ, ତୋ ସ୍ତ୍ରୀ ନା ଜମା ଭଲ ପିଲାନି।
ମାନେ ତୁ କଣ କହୁଛୁ ବୋଉ?
ଆରେ ସେ ମୋ ସହିତ ଡେଲି ଝଗଡ଼ା କରୁଛୁ ପରା।
ହଁ ବୋଉ, ସୁ ମିସ୍ ବିହେଭ। ତମେ କୁଆଡେ ଯାଇଥିଲ?
ସେଇଟା ଗୋଟେ ସିକ୍ରେଟ୍ ଅଛି।
ମୁଁ ଜାଣିଛି ସେ ଗୋଟେ ଟୋକାକୁ ଦେଖା କରିବାକୁ ଯାଏ।
ମା ତମେ କଣ କହୁଛ?
ମୋ ହୃଦୟ ପାଇଥିଲା ଦିନେ ତୋ ସହାରା, ହସ ଖୁସି ବାଣ୍ଟୁଥିଲି ତୋ ସାଥିରେ ପର, ମୋ ଜୀବନ ମୋ ଦୁନିଆ ତତେ ଭାବିଥିଲି, ବେଦରଦି ହବୁ ବୋଲି ମୁଁ କି ଜାଣିଥିଲି। ମୋ ହୃଦୟ ପାଇଥିଲା ଦିନେ ତୋ ସହାରା।
ବୋଉ
କଣ ହେଲା?
ଆରେ ମୁଁ ଏଇଠି 10,000 ଟଙ୍କା ରଖିଥିଲି, ତୁ ଦେଖିଛୁ?
ମୁଁ ଦେଖିନି। ହେଇ ଦେଖେ ତୋରି ସ୍ତ୍ରୀ ସେହି ଚୋରଣ ପଇସା ଚୋରି କରୁଛି।
ମୋ କଥା ଟିକେ ଶୁଣ, କଣ ହେଇଥିଲା? ତମେ ମା ପୁଅ ଦି ଜଣ ଅମଣିଷ, ଆଜିଠୁ ମୁଁ ଘରେ
ଛାଡ଼ିଦେବି। ସ୍ପନ୍ଦନ ଆଜି ଛିଡି ଗଲା, ପ୍ରେମର ବନ୍ଧନ ରହି ରହି ଚାଲେ ଛାତିରେ ସ୍ପନ୍ଦନ।
ବାପା ବାପା ଦେଖ, ତମ ଝିଅ ରାଗିକି ଘରୁ ପଳେଇ ଆସିଛି।
କଣ ହେଇଛି ରେ ମା?
ନଥିଲା ସର୍ତ୍ତ ନଥିଲା ସ୍ୱାର୍ଥ ଭଲ ପାଇବାରେ, ଉପହାର ଦେଲ ମତେ ତୁ ଯେ ଶେଷରେ, ଭୁଲ ବୁଝାମଣା ପାଇ ଭାଙ୍ଗି ଗଲା ଆମରି ସମ୍ପର୍କ, ଭରି ଦେଲା ଜୀବନରେ ଅସରନ୍ତି ଦୁଃଖ।
ସେକେଣ୍ଡ ମ୍ୟାରେଜ କରିଦେଲ ନା? ବହୁତ ଭଲ ହେଲା।
ଏ ସିନ୍ଦୁର ମଙ୍ଗଳସୂତ୍ର ମୁଁ ଆଜି ବି ତମ ପାଇଁ ପିନ୍ଧୁଛି। ମୁଁ ଘରେ ଆସି ରିଏଲାଇଜ୍ କଲି ମାଆଙ୍କ ଉପରେ ରାଗି ମୋର ଭୁଲ ଥିଲା। ମାଆଙ୍କୁ ବର୍ଥଡେ ସରପ୍ରାଇଜ୍ ଦେବା ପାଇଁ ତମକୁ ଟଙ୍କା ମାଗିଥିଲି, ଆଉ ସରପ୍ରାଇଜ୍ ପାର୍ଟି ଦେବା ପାଇଁ ଏକା ଏକା ଯାଇ ବାହାରେ ଆରେଞ୍ଜମେଣ୍ଟ କରିଥିଲି।
ତାମାନେ ମୁଁ କେତେ ବଡ଼ ଭୁଲ କରିଥିଲି।
ଅର୍ଜେଣ୍ଟ ବ୍ଲଡ଼ ଟ୍ରାନ୍ସଫ୍ୟୁଜନ୍ ଦରକାର, କିଏ ଦେବେ?
ସାର୍ ମୁଁ ଦେବି।
ଠିକ୍ ଅଛି, ଟିକେ ଜଲ୍ଦି ଆସନ୍ତୁ।